ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର, ପହିଲା ମୁଖ୍ୟ ଖବର। ଦେଶେ 12,800 କୋଟି ଟଙ୍କାର ଭିନ୍ ଭିନ୍ ସ୍ୱାସ୍ଥ୍ୟ ଭିତ୍ତିକ ପ୍ରକଳ୍ପର ଶିଳାନ୍ୟାସ ଆର୍ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଏ ଭିତରେ ରହିଛି ଓଡ଼ିଶାର 3 ସ୍ୱାସ୍ଥ୍ୟ ଭିତ୍ତିକ ପ୍ରକଳ୍ପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ଜରିଏ ବାଣ୍ଟିଲେ 51,000 ନୂଆ ଏତକା ନିଯୁକ୍ତି ପତ୍ର। ଭୁବନେଶ୍ୱରନ ହୋଇଥିବା ରୋଜଗାର ମେଳାଥି 330 ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଦେଶର ଏକତା ଆଉ ଅଖଣ୍ଡତା ଲାଗି ସଂକଳ୍ପବଦ୍ଧ ହୋଇକରି କାମ କରିବା ଲାଗି ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ଆଉ 25 ସୈରେନ୍ଦ୍ରୀ ନାୟକ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଚମ୍ପିଆନ ହେଲା ମୁଢେନପାଲି ଇନ୍ଦିରା ଗାନ୍ଧୀ ଆଞ୍ଚଳିକ ହାଇସ୍କୁଲ। ଏଥର ପୂରା ଖବର। ଦେଶର ନାଗରିକ ସୁସ୍ଥ ସବଲ ରହିଲେ ଦେଶ ଆଗ୍କେ ବଢ଼୍ବା। ଇତାକେ ନଜରଥି ରଖିକରି ସ୍ୱାସ୍ଥ୍ୟ ଭିତ୍ତିଭୂମିକେ ବଢ଼ାବାର୍ ଲାଗି ସରକାର କାମ କରୁଛନ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଧନ୍ୱନ୍ତରୀ ଜୟନ୍ତୀ ଆର୍ 9 ଆୟୁର୍ବେଦ ଦିବସ ଅବସରରେ ଆଜି ନୂଆଦିଲ୍ଲୀର ଏମ୍ସନୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 12,850 କୋଟି ଟଙ୍କାର ଭିନ୍ ଭିନ୍ ସ୍ୱାସ୍ଥ୍ୟ ଭିତ୍ତିକ ପ୍ରକଳ୍ପର ଶିଳାନ୍ୟାସ ଆଉ ଲୋକାର୍ପଣ କରିଛନ୍। ଇତାର ସହିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାଥି 70 ଏତକା ବୟସର ନାଗରିକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାବାର ସମ୍ପ୍ରସାରିତ ଯୋଜନାକେ ଶୁଭାରମ୍ଭ କରିଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ ଯେ କେନ୍ଦ୍ର ସରକାର ନାଗରିକମାନଙ୍କର ସ୍ୱାସ୍ଥ୍ୟକେ ନଜରଥି ରଖିକରି 5 ସ୍ତମ୍ଭକେ ଜୋର୍ ଦେଉଛନ୍। କେନ୍ସି ରୋଗ ଲାଗି ଆଗୁଆ ପ୍ରତିକାର, ଠିକ୍ ସମୟଥି ଚିକିତ୍ସା, କମ୍ ଦାମ୍ଥି ଉଷୋ ଆର୍ ଚିକିତ୍ସା ସୁବିଧା, ଛୋଟ ସହର ଆର୍ ଗାଁମାନ୍କେ ଠିକ୍ ଭାବେ ସ୍ୱାସ୍ଥ୍ୟସେବା ଯୋଗାବାର ଆର୍ ସ୍ୱାସ୍ଥ୍ୟସେବା କ୍ଷେତ୍ରନ ପ୍ରଯୁକ୍ତିବିଦ୍ୟାକେ ସାମିଲ କରବାର ଦିଗେ ସରକାର ଜୋର୍ ଦେଉଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ ଆଭାସୀ ଜରିଏ ଓଡ଼ିଶାନ 3 ସ୍ୱାସ୍ଥ୍ୟଭିତ୍ତିକ ପ୍ରକଳ୍ପର ଶିଳାନ୍ୟାସ ଆର୍ ଉଦ୍ଘାଟନ କରିଛନ୍। ଇତାର ଭିତରେ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାନେ 100 ଗୋଟିଏ ଆୟୁର୍ବେଦିକ ଆର୍ ନେଚୁରୋପାଥି ହସ୍ପିଟାଲର ଶିଳାନ୍ୟାସ କରାଯାଇଛି। ଇତାର ସହିତ ଭୁବନେଶ୍ୱର ଗୋଠପାଟଣାଠାରେ କେନ୍ଦ୍ରୀୟ ଔଷଧ ପରୀକ୍ଷଣ ପ୍ରୟୋଗଶାଳା ଆର୍ ବରଗଡ଼ର କ୍ରିଟିକାଲ୍ ହେଲ୍ଥ କେୟାର ୟୁନିଟ୍ର ଶୁଭାରମ୍ଭ କରାଯାଇଛି। ଏ ଅବସରରେ ଭୁବନେଶ୍ୱର ଗୋଠପାଟଣାନ ହୋଇଥିବାର ସ୍ୱତନ୍ତ୍ର କାର୍ଯ୍ୟକ୍ରମଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ। ଏ କାର୍ଯ୍ୟକ୍ରମଥି ଅଭିଭାଷଣ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଡବଲ ଇଞ୍ଜିନ୍ ସରକାରଥି ସ୍ୱାସ୍ଥ୍ୟ ସେବାକେ ଜୋର୍ ଦିଆଯାଉଛି। ଏନ୍ତା ପ୍ରୟୋଗଶାଳା ଆର୍ ଅନୁଷ୍ଠାନ ରାଜ୍ୟ ଆର୍ ଦେଶର ସ୍ୱାସ୍ଥ୍ୟ ସେବା ଲାଗି ଗୋଟେ ଗୋଟେ ମାଇଲ୍ ଖୁଣ୍ଟିଆଏ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ ଯେ ଆୟୁଷ୍ମାନ ଭାରତ ଯୋଜନାଥି ଦେଶର 50 ଏତକା ଗରିବ ଲୋକ ସ୍ୱାସ୍ଥ୍ୟସେବା ପାଉଛନ୍। ରାଇଜେ ବହୁତ ଜଲ୍ଦି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବାର ସହିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ବିଲ୍ କାର୍ଯ୍ୟକାରୀ କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ୍ ଆଭାସୀ ଜରିଏ 51,000 ଏତକା ନୂଆକରି ଚାକିରି ପାଇଥିବା ପିଲା ଟୁକେଲମାନଙ୍କୁ ନିଯୁକ୍ତି ପତ୍ର ଦେଇଛନ୍। ଏ ଅବସରରେ ସାରା ଦେଶେ 40 ଭିନ୍ ଭିନ୍ ଜାଗାନ ରୋଜଗାର ମେଳା ଆୟୋଜନ ହୋଇଥିଲା। ଭୁବନେଶ୍ୱର ଆଚାର୍ଯ୍ୟ ବିହାର ନଥିବାର ସିଏସ୍ଆଇଆର୍ ଆଇଏମ୍ଏମ୍ଟି ନ ହୋଇଥିବା ରୋଜଗାର ମେଳାଥି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇକରି 330 ନିଯୁକ୍ତି ପତ୍ର ବାଣ୍ଟିଥିଲେ। ଇନ ଜଣେଇ ଦିଆଯାଇପାରେ ଯେ ନୂଆକରି ଚାକିରି ପାଇଥିବା ପିଲା ଟୁକେଲମାନେ କେନ୍ଦ୍ର ସରକାରଙ୍କର ଭିନ୍ ଭିନ୍ ମନ୍ତ୍ରଣାଳୟ ଆର୍ ବିଭାଗ ନ କାମ କରିବେ। ରାଜ୍ୟ ବିପର୍ଯ୍ୟୟର ମାତ୍ରା କମ୍ କରବା ଲାଗି ପ୍ରସ୍ତୁତି ମୂଲ ହୋଇଛି ବୋଲି ରାଜସ୍ୱ ଆଉ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଏ ବାବଦେ ରାଜ୍ୟ ସରକାର ବିଶେଷଜ୍ଞମାନଙ୍କ ସାଙ୍ଗେ ଆଲୋଚନା ଆରମ୍ଭ କରିଛନ୍। ଭୁବନେଶ୍ୱର ଜୟଦେବ ଭବନ ହୋଇଥିବାର ବିପର୍ଯ୍ୟୟ ବାବଦେ ଗୋଟିଏ ଫଟୋଚିତ୍ର ପ୍ରଦର୍ଶନୀକେ ଉଦ୍ଘାଟନ କରିକରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ ଯେ ବିପର୍ଯ୍ୟୟ କମାବାର ଲାଗି ବାତ୍ୟା ପ୍ରଭାବିତ ଇଲାକାମାନଙ୍କେ ହେନ୍ତାଳ ବଣ ସୃଷ୍ଟି କରିବା ଲାଗି ପଦକ୍ଷେପ ନିଆଯିବା। ରାଜ୍ୟର ସବୁ ପଞ୍ଚାୟତଥି ଆରୋଗ୍ୟ ମନ୍ଦିର ସ୍ଥାପନା କରାଯିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ସେ କହିଛନ୍ ଯେ ଓଡ଼ିଶାନ 6,500 ଗ୍ରାମ ପଞ୍ଚାୟତ ରହିଛି, ସେଥିର୍ ଭିତରୁ 2,000 ପଞ୍ଚାୟତଥି ଏ କାମ ମୂଲ କରାଯାଇଛି। ଆଇବା 5 ଭିତରେ ଆରୋଗ୍ୟ ମନ୍ଦିର ସ୍ଥାପନାର ଲକ୍ଷ୍ୟ ରଖାଯାଇଛି। ଡକ୍ଟର ମହାଲିଙ୍ଗ କହିଛନ୍ ଯେ ରାଇଜେ ଆୟୁର୍ବେଦ ଆର୍ ପ୍ରାକୃତିକ ଚିକିତ୍ସାର ପ୍ରସାର ଲାଗି ଆୟୁର୍ବେଦ ଆର୍ ହୋମିଓପାଥି କଲେଜମାନଙ୍କୁ ସୁଦୃଢ଼ କରାଯିବା। ଇତାର ଛଡ଼ା ପିଏସ୍ସି ଆର୍ ସିଏସ୍ସି ସ୍ତରନ ହୋମିଓପାଥି ଉଷୋ ରଖାଯିବା ବୋଲି ସେ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସର୍ଦ୍ଦାର ପଟେଲଙ୍କ ଆଦର୍ଶଥି ଦେଶର ଏକତା ଆର୍ ଅଖଣ୍ଡତା ଲାଗି ଫି ନାଗରିକ ସଂକଳ୍ପବଦ୍ଧ ହୋଇକରି କାମ କରବାର ଦରକାର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ନ ହୋଇଥିବା ଏକତା ଦୌଡ଼ର ଶୁଭାରମ୍ଭ କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଷ୍ଟ୍ରୀୟ ଏକତା ଲାଗି ଶପଥପାଠ କରାଇଛନ୍। କାର୍ଯ୍ୟକ୍ରମ ପାଖାପାଖି 3000 ପିଲା କ୍ରୀଡ଼ା ଛାତ୍ରାବାସର ଛାତ୍ରଛାତ୍ରୀ ଆର୍ ଭିନ୍ ଭିନ୍ କ୍ରୀଡ଼ା ସଂଗଠନର ପିଲାମାନେ ଯୋଗ ଦେଇକରି ଦୌଡ଼ି ଭାଗ ନେଇଥିଲେ। ମୁଖ୍ୟମନ୍ତ୍ରୀ ଭିଲ୍ ଇ ଦୌଡ଼ି ସାମିଲ ହୋଇଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ଏକତା ଲାଗି ସର୍ଦ୍ଦାର ପଟେଲ ସମର୍ପିତ ହୋଇକରି ଗୋଟିଏ ଅଖଣ୍ଡ ଭାରତର ମୂଲଦୁଆ ସ୍ଥାପନ କରିକରି ଦେଶୀୟ ରାଜ୍ୟମାନଙ୍କର ମିଶ୍ୱାର୍ଥୀ ମୁଖ୍ୟ ଭୂମିକା ନେଇଥିଲେ। କାର୍ଯ୍ୟକ୍ରମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମାଲିଂ, କ୍ରୀଡ଼ା ଆର୍ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ମନ୍ତ୍ରିମଣ୍ଡଳର ଅଲଗା ସଦସ୍ୟ ଆର୍ ବିଧାୟକମାନେ ଯୋଗ ଦେଇଥିଲେ। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫ ଭୋଟର ସଚେତନତା ଲାଗି ଆଜି ସକାଳେ ପଥୋତ୍ସବ ଆର୍ ୱାକାଥନ୍ ହୋଇଯାଇଛି। ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ଛକ ପାଖେ ହୋଇଥିବା କାର୍ଯ୍ୟକ୍ରମ ଭିନ୍ ଭିନ୍ ସ୍କୁଲର ଛାତ୍ରଛାତ୍ରୀ ପଦଯାତ୍ରା କରିବାର ସହିତ ପଥପ୍ରାନ୍ତ ନାଟକ, ନାଚ, କୁଇଜ୍ ପ୍ରତିଯୋଗିତା, ରଙ୍ଗୋଲି ଚିତ୍ର କରିକରି ସାମିଲ ହୋଇଥିଲେ। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ଆର୍ ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୂଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ଭୋଟର ତାଲିକା ସଂଶୋଧନ, ପଞ୍ଜୀକରଣ ଆର୍ ଭୋଟ୍ ଦେବାର ବାବଦେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ସେନ୍ତା ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନକେ ନେଇକରି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଆର୍ ବୀର ମହାରାଜପୁରନ ପଥ ଉତ୍ସବ ହୋଇଯାଇଛି। ଆଜିଠାନୁ ଆଇବା ମାସର 28 ତାରିଖ ମାସେ ତକ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫ ବହୁତ ରକମର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବଲାଙ୍ଗୀରର ପାଟନାଗଡ଼ ଆର୍ ଟିଟିଲାଗଡ଼ ସବ୍ ଡିଭିଜନର ଭୋଟର ତାଲିକା ସଂଶୋଧନ ଆର୍ ନୂଆ ନାଁ ପଞ୍ଜୀକରଣ ନେଇକରି ପଥୋତ୍ସବ ଜରିଆରେ ଜନସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଇଥି କଲେଜର ଛାତ୍ରଛାତ୍ରୀମାନେ ସଚେତନତା ଧର୍ମୀ ନାଚ, ଗୀତ ଆର୍ ନାଟକ ପରିବେଷଣ କରିଥିଲେ। ଜିଲ୍ଲାପାଳ ଗୌରାୱା ସେୱାଜୀ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲା ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ ମୂଲ ହୋଇଛି। ଏଥିଲାଗି ଆଜି ଝାରସୁଗୁଡ଼ା ଜିଲ୍ଲା ନିର୍ବାଚନ ବିଭାଗ ତରଫ ସହରନ ଗୋଟିଏ ପଦଯାତ୍ରା କରାଯାଇଥିଲା। ପଦଯାତ୍ରା ଭିନ୍ ଭିନ୍ ବିଦ୍ୟାଳୟ, ମହାବିଦ୍ୟାଳୟ ସହିତ 25 ଅନୁଷ୍ଠାନ ଯୋଗ ଦେଇଥିଲେ। ବରଗଡ଼ ଜିଲ୍ଲା ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ ଅବସରରେ ଭୋଟରମାନଙ୍କୁ ସଚେତନ କରିବାର ଲାଗି ଜିଲ୍ଲାସ୍ତରୀୟ ପଥ ଉତ୍ସବ ଆର୍ ଶୋଭାଯାତ୍ରା ହୋଇଯାଇଛି। ସକାଳେ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ୍ରୁ ପଦଯାତ୍ରା ବାହାରିକରି ପାର୍ବତୀଗିରି ମହିଳା କଲେଜ ତକ ଯାଇଥିଲା। ପଥ ଉତ୍ସବଟି ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଆଉ ମଧୁଚନ୍ଦା ସାହୁ, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଯୋଗ ଦେଇକରି ଯୁବ ଭୋଟରମାନଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ଜିଲ୍ଲାର ଇ ବଛରର ଚିଠା ଭୋଟର ତାଲିକା ବାହାର କରାଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାରେ ଗୋଟିଏ ସଭାରେ ଚିଠା ଭୋଟର ତାଲିକା ବାହାର କରାଯାଇଥିଲା। ସମ୍ବଲପୁର ଜିଲ୍ଲା ବର୍ଷିଆନ କ୍ରୀଡ଼ା ସଂଘ ତରଫ ସିଂପାଲି କିଷାନ କ୍ଲବ ଫୁଟବଲ ପଡ଼ିଆନ ଚାଲିଥିବାର 25 ସୈରେନ୍ଦ୍ରୀ ନାୟକ ଟ୍ରଫି ହାଇସ୍କୁଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ମୁଡେନପାଲି ଇନ୍ଦିରା ଗାନ୍ଧୀ ଆଞ୍ଚଳିକ ହାଇସ୍କୁଲ ଦଳ ଚମ୍ପିୟାନ ହୋଇଛନ୍। ଆଜି ହୋଇଥିବାର ଫାଇନାଲ ଖେଳି ମୁଡେନପାଲି ଦଳ 2-0 ଗୋଲ୍ ଥି ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ଦଳକେ ହରାଇଥିଲେ। ରାଜ୍ୟର ଲୋକ ଉଚ୍ଚଗତି ଯୁକ୍ତ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବା ଲାଗି ପୁରୀନ ଆଧୁନିକ ଜ୍ଞାନକୌଶଳ ଯୁକ୍ତ ସବ୍ମେରାଇନ୍ କେବୁଲ୍ ଲେଣ୍ଡିଂ ଷ୍ଟେସନ ସ୍ଥାପନା ଲାଗି ଆଜି ଗୋଟିଏ ବୈଠକ ହୋଇଯାଇଛି। ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫ ହୋଇଥିବାର ବୈଠକ ବିଭାଗୀୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗ ଦେଇକରି କହିଛନ୍ତି ଯେ ଇଟା ଓଡ଼ିଶାର ପହିଲା ସବ୍ମେରାଇନ୍ କେବୁଲ୍ ଲେଣ୍ଡିଂ ଷ୍ଟେସନ ହେବା। ହେଥିଲାଗି ରାଜ୍ୟର ଲୋକ ଉନ୍ନତ ଇଣ୍ଟରନେଟ୍ ସେବା ମିଳିପାରବା, ଯେନ୍ଟା 2036 ତକ ବିକଶିତ ଓଡ଼ିଶା ଗଠନର ସପନକେ ଆର୍ ପାଦେ ଆଗେଇ ନେବା ବୋଲି ଡକ୍ଟର ମହାଲିଂ କହିଛନ୍। ବିକଶିତ ଓଡ଼ିଶା ଲକ୍ଷ୍ୟ ପ୍ରାଣୀ ସମ୍ପଦ ବିକାଶ, ମାଛ ଚାଷ, ଅଣୁ, କ୍ଷୁଦ୍ର ଆଉ ମଧ୍ୟମ ଆଉ ଉଦ୍ୟାନ ଚାଷ ଜରିଏ ମହିଳା ସଶକ୍ତିକରଣକେ ବ୍ୟାପକ କରବାର ଉପରେ ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଜୋର୍ ଦେଇଛନ୍। ଭୁବନେଶ୍ୱରର କୌଶଲ୍ୟ ଗଙ୍ଗଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କର ଚାରିଦିନିଆ ମତ୍ସ୍ୟ ଚାଷ ତାଲିମ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକରି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ରାଇଜେ ମତ୍ସ୍ୟ ଉତ୍ପାଦନକେ ଦୁଇଗୁଣ କରିବା ଲାଗି ସରକାର ନୂଆ ଜ୍ଞାନକୌଶଳ ଉପଯୋଗ ଉତ୍ପାଦନ ବଢ଼ାବାର ଉପରେ ଜୋର୍ ଦିଆଯାଉଛି। ପୁରୀ ଶ୍ରୀମନ୍ଦିରନ ଆଇବାକାଲ କାର୍ତ୍ତିକ ମାସର ଅନ୍ଧାର ପଖର ତ୍ରୟୋଦଶୀ ତିଥି ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି ହେବା। ସେଥିଲାଗି 2 ଭୋଗମଣ୍ଡପ ନୀତି ଶେଷ ହେବାର ଉତ୍ରୁ ଉପରବେଲା 5 ରାତି 10 ତକ 5 ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ଶେଷ ମୁଖ୍ୟ ଖବର ଫେରଘାଏ ଦେଶେ 12,800 କୋଟି ଟଙ୍କାର ଭିନ୍ ଭିନ୍ ସ୍ୱାସ୍ଥ୍ୟ ଭିତ୍ତିକ ପ୍ରକଳ୍ପର ଶିଳାନ୍ୟାସ ଆର୍ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଇ ଭିତରେ ରହିଛେ ଓଡ଼ିଶାର 3 ସ୍ୱାସ୍ଥ୍ୟ ଭିତ୍ତିକ ପ୍ରକଳ୍ପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ଜରିଏ ବାଣ୍ଟିଲେ 51,000 ନୁ ଏତକା ନିଯୁକ୍ତିପତ୍ର। ଭୁବନେଶ୍ୱରନ ହୋଇଥିବା ରୋଜଗାର ମେଳାଥି 330 ଜଣଙ୍କୁ ନିଯୁକ୍ତିପତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଦେଶର ଏକତା ଆର୍ ଅଖଣ୍ଡତା ଲାଗି ସଂକଳ୍ପବଦ୍ଧ ହୋଇକରି କାମ କରିବାର ଲାଗି ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ଆଉର୍ 25 ନମ୍ବର ସୈରେନ୍ଦ୍ରୀ ନାୟକ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟଥି ଚମ୍ପିୟନ ହେଲା ମୁଡେନପାଲି ଇନ୍ଦିରା ଗାନ୍ଧୀ ଆଞ୍ଚଳିକ ହାଇସ୍କୁଲ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।